କଣ୍ଟା ବାଜି ପଦେ ରକତର ଗାର ଆଗ ଅଳତା ପରି ଦିଶଇ ଆଛୁ ରଙ୍ଗ ବସ୍ତେ ଲାଗିଣ ଛଇ ଆଗ କୁଙ୍କୁମ ଦାଗ ନୁହଇ ଦାଗ ଚିହ୍ନ ଜଣା ପଡ଼ିଲାଣି ଆହେ ଅଧରେ ଦନ୍ତର ଛତ କେଉଁ ଯୁବତୀର ପ୍ରେମର ସେ ଭୁଲି ଆଜି ରହିଥିଲ କାଲି ରାତ ଦାଗ ଚିହ୍ନ ନୁହଁ ହିଁ ଗୋରା ଦେ ଏହା ସୁପ ଚଞ୍ଚୁ ଭାତ ଆଗୋରା ଦେ ଏହା ସୁପ ଚଞ୍ଚୁ ଭାତ ମିଠା ଅପବାଦ ଦିଅ ନାହିଁ ସଖି ଯୋଡ଼ୁ ଅଛି ବେନିହସ ଭ୍ରମରା ଜାତି ଯେ ଅଟନ୍ତି ନାହିଁ ଟି ତାଙ୍କୁ ବିଶ୍ୱାସ ଆହେ ଭୋଲା ନାହିଁ ଟି ତାଙ୍କୁ ବିଶ୍ୱାସ ମଧୁର ଭାଷାରେ ମନକୁ ମୋହିଣ ଗଳେ ତେଲ ଗାନ୍ତି ପାସ ନାରୀ ସ ନାରୀ ସ କ୍ଷମା କର ଦୋଷ ଦାସ ଧରୁ ଅଛି ପାଣି ଆଗୋ ରାଧେ ଦାସ ଧରୁ ଅଛି ପାଣି କୁମ୍ଭର ସଙ୍କେତ ଆଉ ନ ଗଡ଼ିବ ଶୁଣ ରାହାସ ରଙ୍ଗିଣୀ ଫେରି ଯା କହୁଛି କଣ ନାହିଁ ଝଗଡ଼ା ଆଉ ନ କର ଆହେ ଭଲା ଝଗଡ଼ା ଆଉ ନ କର ଶାଶୁ ନଣନ୍ଦ ଯେ ଗଞ୍ଜଣା ଦେଲେଣି ଆଉ ନ ଆସ ମୋ ପୁର ପ୍ରୀତିଲାଳ ସାରେ ଆସି ଅଛି ଧାଇଁ ଶୁଣ ଗୋବ୍ରଜ ସୁନ୍ଦରୀ ଆଗୋ ରାଧେ ଶୁଣ ଗୋବ୍ରଜ ସୁନ୍ଦରୀ ଏ ଗୋପ ବଜାରେ ତୋହ ପରି ଜଣେ କେହି ନାହିଁ ତି ସୁନ୍ଦରୀ
ଏ ଲାଳସା ଜିନିଷଟି ମଣିଷକୁ ଭାରି କଷ୍ଟ ଦିଏ। ଦେଖିଲ ତ ଏ ପ୍ରୀତି ଲାଳସାରେ ସେ ହଟିଆ କୃଷ୍ଣ କେମିତି ପ୍ରେମମୟୀ ରାଧାଙ୍କ ଦୁଆରେ ରାତି ଅଧଟାରେ କଷ୍ଟ ପାଉଛନ୍ତି। ଠିକ ସେମିତି ତମ ପାଖରେ ମୋର ଗୋଟା ଲାଳସା ରହି ବଡ଼ ବାଧୁଛି ଲୋ।
ରାଧାଙ୍କ ସିନା କୃଷ୍ଣ ଟେକିଟାକି କରି କହୁଛନ୍ତି, ହେଲେ ତମେ ମୋତେ ଏତେ ଆଉ ଟେକନା। ଏମିତି କଣ ଅପୂର୍ବ ଜିନିଷ ମୋ ପାଖରେ ଅଛି ଯେ ତମର ଲାଳସା ହେଲା?
କଥାଟା ସେତେ ବଡ଼ ନୁହେଁ ମ, କି ଦାମିକା ପଦାର୍ଥ ମଧ୍ୟ ନୁହେଁ, ଅତି ଶସ୍ତା ଜିନିଷଟା। ଦେଶ ସାରା ବୁଲି ବିଭିନ୍ନ ସ୍ଥାନରେ ଘୋଡ଼ା ନାଚ ପରିବେଷଣ କରିବାକୁ ପଡ଼ୁଛି, କେଉଁଠି ଡାକ ବଙ୍ଗଳାର ତ କେଉଁଠି ପାନ୍ଥଶାଳାରେ, କେଉଁଠି ମନ୍ଦିରରେ ତ କେଉଁଠି ଧର୍ମଶାଳାରେ, ଏମିତି ସ୍ଥାନମାନଙ୍କରେ ଏ କ୍ଷୀରିପୁରୀ ଠାରୁ ଆରମ୍ଭ କରି ଅରୁଆ ଭାତ ଡାଲମା ପର୍ଯ୍ୟନ୍ତ ଖାଉଛୁ, ହେଲେ ଗୋଟାଏ ପଦାର୍ଥ ମିଳୁନି।
କଥା କ'ଣ କି, ତମ ହାତ ଶାଗ ଭଜାଟା କାହିଁ ଭାରି ଭଲ ଲାଗେ ମ। ହେଇ, ଏଇ ଲାଳସାଟା ମୋର ବହୁତ ଦିନରୁ ରହିଛି, କ'ଣ ଟିକେ ସୁଦୟା ହେବ? କୋଉ ଶାଗ ଆଗେ ଭାଜିବ କହିଲ?
ଲେଉଟିଆ ଶାଗ ତୋଳି ଆଣିବୁ ଲୋ, ଆଗ ଶୁଣ ଗୋର ମଣି ମଣି ଅତି ଯତ୍ନରେ ଭାଜିବୁ ସୁନ୍ଦରୀ ଆଗ ସେଥିରେ ନଥିବ ପାଣି
ଲେଉଟିଆ ଶାଗ ଖାଇଲେ ପରା ଶୂଳ ବେମାରୀ ଧରେ ଡାକ୍ତର ପ୍ରାୟ ଶାଗ ଖାଇବାକୁ ମନା କରିଦିଏ
ସତେ ଆଚ୍ଛା ଆଚ୍ଛା ଆଉ ଗୋଟେ ଶାଗ କରିବା
କଲକତି ଶାଗ ତୋଳି ଆଣିବୁ ଲୋ ସଖି ଗୁଣ୍ଡୁ ଗୁଣ୍ଡା ଦେବୁ କରି ଅଦା ଭାଗ ଦେଇ ଖରଡ଼ି ଦେବୁ ଲୋ ସଖି ମନ ମୁନ ଥୟ କରି
ରତନୀ ତେବେ କଲକତି ଶାଗ ଦିଟା ନହେଲେ ଭାଜମ ଟିକେ ଦେଶୀ ଅଦା ପରଖ ଦେଇ ଭାଜିଲେ ଭାରି ସ୍ୱାଦ ଲାଗେ
କଲକତି ଶାଗ ଯଦି ବାହାରେ ବୁଲୁଛ ସେ ସାଗରେ ଯୋଉ ବେମାରୀ ଏକାଥରେ ଘରେ ପଡିଥିବ ଧନ ଉଠିବ ନା ନାଟ କରିବ
ସତେ ତୁ ତେବେ ଏତେ କଥା ଜାଣିଛୁ ନା ଆଚ୍ଛା
ସଜନା ସାଗରୁ ମୁଠାଏ ଆଣିଣ ସଖି ଦେବୁ ତୁ ଶୀଘ୍ର ଖରଡ଼ି ବେଶୀ ପିଆଜରୁ ମୁଠାଏ ପକାଇ ସଖି ତା ସାଙ୍ଗରେ ଦେବୁ ବଡ଼ି
ଶାଗ ନା ଧରନା ଆଉ ତମେ ଆମ ସଜନା ପତ୍ର ଦିଟା ଭାଜି ଦିଅ ସିଏ ସର୍ବଗୁଣେ ଭଲ ବୁଝିଲ ତା ସାଙ୍ଗରେ ଦିଟା ଦେଶୀ ପିଆଜ ପକେଇଲେ ଭାରି ବଢିଆ ଲାଗିବ
ସଜନା ଶାଗ ତ ବୁଢା ହୋଇଲାଣି ଧନ ଖାଇଲେ ତାଡ଼ିବ ପେଟ ଝାଡ଼ା ବାନ୍ତି ହୋଇ ଅବସ୍ଥା ସରିବ ଧନ ପେଟ ହେବ ହେଲେ ଗଛରେ ଗୋଟା ହେଲେ ପତ୍ର କଅଁଳିଆ ନାହିଁ ସିଏ ଖାଲି ପେଟରେ ପଡ଼ିବ ତ ପଡ଼ିଆରେ ଯାଇ ବାହାରିବ ତମର ତ ସୁକୁମାରିଆ ପେଟ ସେ ଶାଗ ତମ ପେଟକୁ ନୁହେଁ
ତେବେ ଠିକ କହିଲୁ
ବାରି ପଛ ଆଡୁ ନିମ୍ବ ଶାଗ କେରା ସଖି ତୋଳି ତୁ ଆଣିବୁ ଯାଇ ଟେମ୍ପ ବାଛି କରି ଭାଜିବୁ ରତନୀ ଆଗ ଜିରା ମହୁରା ପକାଇ
ଖାଇବା କହୁଛ ମନ ଦେହରେ
ପଞ୍ଚୁବନୀ ଶାଗ ତୋଳି ଆଣିବୁ ଲୋ ସଖି ସେଥିରେ ନାହିଁ ଟି ଦୋଷ, କାକୁ ବାଜି କରି ଖାଇଲେ ସୁନ୍ଦରୀ ଆଗ ମନରେ ଆସେ ଉଲ୍ଲାସ।
ତମେ କଣ ମତେ ଦୁନିଆରେ ରଖିବ ନାହିଁ କି? ଆଉ ଦିନେ କଥା କହିବନି।
ହଉ ତେବେ ତୋ କଥା ମାନିଲି ଆଉ କଣ।